ଗୋଟେ ଝିଅ ଥିଲା ଝିଲ୍ଲି, ପୁଅ ନା ସିଦ୍ଧ। ପରିବାର ଚାପରେ ବାହାଘର ହେଇଯାଇଥିଲା ସିନା, ସିଦ୍ଧ କିନ୍ତୁ ଗ୍ରହଣ କରିପାରୁନଥିଲା ଝିଲ୍ଲିକୁ, ଅନେକ ନିର୍ଯାତନା ଦେଉଥିଲା। ସେଇଥିପାଇଁ ଝିଲ୍ଲି ତାକୁ ଡାକୁଥିଲା ଟିଙ୍ଗା ବାବୁ।
କ'ଣ ହେଲା ଟିଙ୍ଗା ବାବୁ, ଏଇଠି କ'ଣ ପାଇଁ ରହିଲ?
କହୁଛି ଝିଲ୍ଲି, ଆସ।
କିନ୍ତୁ ତମେ ମତେ ମନ୍ଦିରକୁ କ'ଣ ପାଇଁ ନେଇକି ଆସିଲ?
ଝିଲ୍ଲି, ମୁଁ ତମକୁ ବାହା ହେଇଛି ସେଟା ସତ, କିନ୍ତୁ ନିଜ ଇଚ୍ଛାରେ ନୁହଁ, ଘର ଲୋକଙ୍କ ଇଚ୍ଛାରେ। ଆଉ ମୁଁ ତମ ସାଙ୍ଗରେ ବହୁତ ଅନ୍ୟାୟ ଅତ୍ୟାଚାର ବି କରିଛି, କିନ୍ତୁ ମୁଁ ଏବେ ଜାଣିପାରୁଛି ମୁଁ ସେସବୁ ଭୁଲ କରୁଥିଲି। ଯଦି ପାରିବ ତାହେଲେ ମୋତେ କ୍ଷମା କରିଦେବା। ଆଉ ମୁଁ କଥା ଦେଉଛି, ମରିବା ପର୍ଯ୍ୟନ୍ତ ମୁଁ ସେମିତି ଭୁଲ ଆଉ କେବେ ବି କରିବିନି।
ତୁମେ ଏମିତି କଥା କ'ଣ ପାଇଁ କହୁଛ? ଏମିତି କଥା ଆଉ କେବେ ବି ମୁହଁରେ ଧରିବନି। ମୁଁ ତ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି ତମ ଦେହରେ ଲାଗିଯାଉ ମୋ ଆୟୁଷ।
ମୁଁ ବି ଠାକୁରଙ୍କୁ ସେଆଇ ଡାକୁଛି, ତମ ଦେହରେ ଲାଗିଯାଉ ମୋ ଆୟୁଷ। ମୁଁ ଏଇ ମନ୍ଦିରରେ ଠାକୁରଙ୍କ ସାମ୍ନାରେ ସାତ ଜନ୍ମ ପାଇଁ ମୁଁ ପୁଣି ଥରେ ବାହାହେବା ପାଇଁ ଚାହୁଁଛି ତମ ସାଙ୍ଗରେ। ସେଇଟା ବି ନିଜ ଇଚ୍ଛାରେ।
ଆସିବା ଘରୁ ନଥିଲେ କେହି, ଗଲା ପରେ ବି କେହି ଆସିଲେ ନାହିଁ। ତୁମ ନିଶ୍ୱାସ ତୁମ ଘରେ ଲା।